आकाशवाणी। ସମ୍ବାଦ ପଢୁଛନ୍ତି ଶୁଭେନ୍ଦୁ କୁମାର ପଣ୍ଡା। ମୁଖ୍ୟ ସମ୍ବାଦ, ସଂସଦର ଉଭୟ ସଦନ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷିତ, ଶେଷ ହେଲା ମୌସୁମୀ ଅଧିବେଶନ। ରାଜ୍ୟସଭାରେ ପାରିତ ହେଲା ଖଣି ଓ ଖଣିଜ ବିକାଶ ନିୟନ୍ତ୍ରଣ ସଂଶୋଧନ ବିଲ୍। 2024 ଓ 2025 ବର୍ଷ ପାଇଁ ସଙ୍ଗୀତ ନାଟକ ଏକାଡେମୀ ଫେଲୋସିପ୍ ଓ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି। କଲମ୍ବିଆରେ ଆର୍ଥିକ ଜରୁରୀକାଳୀନ ପରିସ୍ଥିତି ଘୋଷିତ, ଭୂକମ୍ପ ଜନିତ ମୃତ୍ୟୁ ସଂଖ୍ୟା 265କୁ ବୃଦ୍ଧି। ଏବଂ ଓଡ଼ିଶା ସମେତ ଛତିଶଗଡ଼ ଏବଂ ପଶ୍ଚିମବଙ୍ଗର ଗାଙ୍ଗେୟ କ୍ଷେତ୍ରରେ ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଅନୁମାନ କରିଛି ପାଣିପାଗ ବିଭାଗ। ସଂସଦର ଉଭୟ ସଦନ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷିତ ହୋଇଛି। ଗତମାସ 20 ଆରମ୍ଭ ହୋଇଥିବା ସଂସଦର ମୌସୁମୀ ଅଧିବେଶନ 25 ଧରି ଅନୁଷ୍ଠିତ ହୋଇଛି। ଏଥିରେ 19 ବୈଠକ ଅନୁଷ୍ଠିତ ହେବା ସହ କେତେକ ଗୁରୁତ୍ୱପୂର୍ଣ୍ଣ ବିଲ୍ ଉପରେ ଆଲୋଚନା ଏବଂ ପରେ ପାରିତ ହୋଇଛି। ସେଗୁଡ଼ିକ ମଧ୍ୟରେ ସାର୍ବଜନୀନ ପରୀକ୍ଷା, ଅସାଧୁ ଉପାୟ ନିବାରଣ ସଂଶୋଧନ ବିଲ୍, ଜାତୀୟ ସମ୍ମାନର ଅପମାନ ନିବାରଣ ସଂଶୋଧନ ବିଲ୍, ଟ୍ରିବ୍ୟୁନାଲ୍ ସଂସ୍କାର ବିଲ୍, ଜାତୀୟ ସମବାୟ ବିକାଶ ନିଗମ ସଂଶୋଧନ ବିଲ୍, କେରଳ ନାମ ପରିବର୍ତ୍ତନ ବିଲ୍ ଆଦି ଅନ୍ତର୍ଭୁକ୍ତ। ନିଟ୍ ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଛାତ୍ର ପ୍ରତିବାଦକାରୀଙ୍କ ଉପରେ ପୁଲିସ୍ କାର୍ଯ୍ୟାନୁଷ୍ଠାନ, ଅଯୋଧ୍ୟା ରାମ ମନ୍ଦିର ଦାନ ଅର୍ଥ ଅନିୟମିତତା ଆଦି ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଅଧିବେଶନ କାର୍ଯ୍ୟରେ ବାରମ୍ବାର ବାଧା ସୃଷ୍ଟି ହୋଇଥିଲା। ରାଜ୍ୟସଭା ଅଧ୍ୟକ୍ଷ ସିପି ରାଧାକୃଷ୍ଣନ ଅଧିବେଶନ ଶେଷ ପୂର୍ବରୁ ତାଙ୍କ ବକ୍ତବ୍ୟରେ ବାରମ୍ବାର ଗୃହ ମୁଲତବୀ ହେବା ନେଇ ଚିନ୍ତା ପ୍ରକଟ କରିଛନ୍ତି। ଗୃହର ସଦସ୍ୟ ଲୋକଙ୍କ କଥା ଉଠାଇବାରେ ସୁଯୋଗର ସଠିକ୍ ବ୍ୟବହାର କରିନାହାନ୍ତି ବୋଲି ସେ କହିଛନ୍ତି। ତଥାପି ରାଜ୍ୟସଭା ଅଧିବେଶନ କାଳରେ 12 ବିଲ୍ ପାରିତ ହୋଇଛି। ମୌସୁମୀ ଅଧିବେଶନରେ ରାଜ୍ୟସଭା 37 ଘଣ୍ଟା 49 ମିନିଟ୍ ପାଇଁ କାର୍ଯ୍ୟ କରିଥିଲା, ଫଳରେ ଏହାର ଉତ୍ପାଦକତା 39.17% ହୋଇଛି ବୋଲି ଶ୍ରୀ ରାଧାକୃଷ୍ଣନ କହିଛନ୍ତି। ଖଣି ଓ ଖଣିଜ ବିକାଶ ଏବଂ ନିୟନ୍ତ୍ରଣ ସଂଶୋଧନ ବିଲ୍ ଆଜି ରାଜ୍ୟସଭାରେ ପାରିତ ହୋଇଛି। ପୂର୍ବାହ୍ନ 11 ଆଜି ଗୃହର ବୈଠକ ଆରମ୍ଭ ହେବା ପରେ କୋଇଲା ଓ ଖଣି ମନ୍ତ୍ରୀ ଜି କିଶନ ରେଡ୍ଡୀ ଏହି ବିଲ୍କୁ ଗୃହରେ ଆଗତ କରିଥିଲେ। ପ୍ରଚଳିତ ଖଣି ଏବଂ ଖଣି ବିକାଶ ଓ ନିୟନ୍ତ୍ରଣ ଆଇନ 1957 କେତେକ ସଂଶୋଧନ ନେଇ ଏଥିରେ ପ୍ରସ୍ତାବ ରହିଛି। ଦେଶରେ ଖଣି କ୍ଷେତ୍ରକୁ ଅଧିକ ଦକ୍ଷ, ନିବେଶ ଅନୁକୂଳ ଏବଂ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥର ବୃଦ୍ଧି ପାଉଥିବା ଚାହିଦା ପୂରଣ କ୍ଷେତ୍ରରେ ଏହି ବିଲ୍ ସହାୟକ ହେବ ବୋଲି ଆଶା କରାଯାଉଛି। ବିଲ୍ ଆଲୋଚନାର ଉତ୍ତର ଦେଇ ମନ୍ତ୍ରୀ ଶ୍ରୀ ରେଡ୍ଡୀ କହିଛନ୍ତି, ଖଣିଜ ସମ୍ପଦଗୁଡ଼ିକର ସଠିକ୍ ପରିଚାଳନା ଉପରେ ଧ୍ୟାନ କେନ୍ଦ୍ରୀଭୂତ କରୁଛନ୍ତି। ଏ କ୍ଷେତ୍ରରେ ସ୍ୱଚ୍ଛତାକୁ ସୁନିଶ୍ଚିତ କରିବା ପାଇଁ ନିଲାମ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି। ପୂର୍ବ ସରକାରଙ୍କ ଅମଳରେ ପରିଚାଳନାଗତ ଅଭାବ ଯୋଗୁଁ ନ୍ୟସ୍ତ ସ୍ୱାର୍ଥ ଗୋଷ୍ଠୀ ଏହାର ସୁଫଳ ପାଉଥିଲେ ବୋଲି ମନ୍ତ୍ରୀ ଶ୍ରୀ ରେଡ୍ଡୀ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ଗତ 12 ମଧ୍ୟରେ ଦେଶରେ କୋଇଲା ଉତ୍ପାଦନ ସର୍ବାଧିକ ହୋଇଛି, ଦେଶବ୍ୟାପୀ ଅତିରିକ୍ତ ବିଦ୍ୟୁତ୍ ଉତ୍ପାଦନ ବ୍ୟବସ୍ଥା ଜାରି ରହିଛି। ଏହାର 73% କୋଇଲା ଆଧାରିତ ତାପଜ ବିଦ୍ୟୁତ୍ କେନ୍ଦ୍ରରୁ ଉତ୍ପାଦିତ ହୋଇଛି ବୋଲି ସେ କହିଛନ୍ତି। ଶ୍ରୀ ରେଡ୍ଡୀ କହିଛନ୍ତି, 2014-15 ରାଜ୍ୟ ସରକାରଗୁଡ଼ିକୁ ଖଣିଜ ରାଜସ୍ୱ ବାବଦରେ 65% ପ୍ରଦାନ କରାଯାଉଥିବା ବେଳେ ନରେନ୍ଦ୍ର ମୋଦିଙ୍କ ସରକାର ଅଧୀନରେ ଏହା 85% ବୃଦ୍ଧି ପାଇଛି। ଏହି ବୃଦ୍ଧି ମାଧ୍ୟମରେ ସରକାର ରାଜ୍ୟଗୁଡ଼ିକ ସହିତ ଅଧିକ ରାଜସ୍ୱ ବଣ୍ଟନକୁ ସୁନିଶ୍ଚିତ କରୁଛନ୍ତି ବୋଲି ଶ୍ରୀ ରେଡ୍ଡୀ କହିଛନ୍ତି। ଆଲୋଚନାରେ ବିଭିନ୍ନ ଦଳର ସଦସ୍ୟ ଅଂଶଗ୍ରହଣ କରିଥିଲେ। ମୌସୁମୀ ଅଧିବେଶନ କାଳରେ ବିରୋଧୀ ଦଳ ଆଲୋଚନାଠାରୁ ଦୂରେଇ ରହୁଥିଲେ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ସରକାର ପ୍ରତ୍ୟେକ ଆଲୋଚନା ପାଇଁ ପ୍ରସ୍ତୁତ ଥିଲେ ମଧ୍ୟ ବିରୋଧୀ ଦଳ ସଦସ୍ୟ ଏଥିରେ ସହଯୋଗ ପ୍ରଦାନ କରିନଥିଲେ। ଏଭଳି ଆଚରଣ ଗଣତନ୍ତ୍ର ତଥା ସଂସଦୀୟ ବ୍ୟବସ୍ଥାର ପରିପନ୍ଥୀ ବୋଲି ସେ ଅଭିଯୋଗ କରିଛନ୍ତି। ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସମ୍ବୋଧନ କରି ଶ୍ରୀ ରିଜିଜୁ କହିଛନ୍ତି, ବାରମ୍ବାର ସ୍ଲୋଗାନ ତଥା ବାଧା ସୃଷ୍ଟି ଯୋଗୁଁ ସଦନର କାର୍ଯ୍ୟ ପ୍ରଭାବିତ ହୋଇଛି। ଅଧିବେଶନ କାଳରେ ଲୋକସଭାର ଉତ୍ପାଦକତା 19% ରହିଥିଲା ବୋଲି ସେ କହିଛନ୍ତି।
ଅପୋଜିସନ୍ ଡିସ୍କସନ୍ ସେ ଭାଗ ରହିଥାଏ ପାର୍ଲିଆମେଣ୍ଟରୀ ଡେମୋକ୍ରେସି ମେ ଅପୋଜିସନ୍ ଡିସ୍କସନ୍ କେ ଲିଏ ଡିମାଣ୍ଡ କରତେ ହେଁ ଔର୍ ସରକାର ଉସକା ଜବାବ ଦେତେ ହେଁ। ୟେ ତରିକା ହୋତା ହେ କ୍ୟୁଁକି ଲୋଗୋଁ ନେ ହମକୋ ଚୁନା ଦେଶ ସେବା କେ ଲିଏ। ତୋ ପହେଲି ବାର ୟେ ଦୃଶ୍ୟ ଦେଖନେ କୋ ମିଲା କି ସରକାର ଖୁଦ କହ ରହେ କି ହମ ଡିସ୍କସନ୍ ଚାହତେ ହେଁ ଔର୍ ଅପୋଜିସନ୍ ବହାନା ବନା କରକେ ଡିସ୍କସନ୍ ସେ ଭାଗ ରହେ ହେଁ। ତୋ ୟେ ଲୋକତନ୍ତ୍ର କେ ଲିଏ ବିଶେଷ କରକେ ସଂସଦୀୟ ଲୋକତନ୍ତ୍ର କେ ଲିଏ ଠିକ୍ ନହିଁ ହେ।
ସଂସଦ କାର୍ଯ୍ୟରେ ବାରମ୍ବାର ବାଧା ସୃଷ୍ଟି କରିଥିବାରୁ କେନ୍ଦ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ ବିରୋଧୀ ସଦସ୍ୟଙ୍କୁ ସମାଲୋଚନା କରିଛନ୍ତି। ଏଭଳି ଆଚରଣ ଗଣତାନ୍ତ୍ରିକ ଏବଂ ସଂସଦୀୟ ପରମ୍ପରା ପ୍ରତି ଅସମ୍ମାନ ବୋଲି ସେ ଅଭିଯୋଗ କରିଛନ୍ତି। ସଂସଦ ପରିସରରେ ଆକାଶବାଣୀ ସମ୍ବାଦ ବିଭାଗ ସହ ଆଲୋଚନା କାଳରେ ମନ୍ତ୍ରୀ ଶ୍ରୀମତୀ ପଟେଲ କହିଛନ୍ତି, ବିରୋଧୀଙ୍କ ଏଭଳି ଆଚରଣ ସମଗ୍ର ଦେଶବାସୀ ଦେଖିଛନ୍ତି। ବିରୋଧୀ ସଦସ୍ୟ ଗଣତନ୍ତ୍ର କିମ୍ବା ସଂସଦୀୟ ପରମ୍ପରା ଉପରେ ବିଶ୍ୱାସ ରଖନ୍ତି ନାହିଁ ବୋଲି ସେ ଅଭିଯୋଗ କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଦେଶର ସମୃଦ୍ଧ ଲୋକ ସଂସ୍କୃତିକୁ ସଂରକ୍ଷଣ କରି ରଖିବାରେ କଳାକାର ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରନ୍ତି ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି। ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆଜି 2024 ଏବଂ 2025 ବର୍ଷ ପାଇଁ ସଙ୍ଗୀତ ନାଟକ ଏକାଡେମୀ ଫେଲୋସିପ୍ ଓ ପୁରସ୍କାର ପ୍ରଦାନ କରିବା ଅବସରରେ ରାଷ୍ଟ୍ରପତି ଏହା କହିଛନ୍ତି। ସମାରୋହରେ 100ରୁ ଅଧିକ କଳାକାରଙ୍କୁ ରାଷ୍ଟ୍ରପତି ଫେଲୋସିପ୍ ଏବଂ ପୁରସ୍କାର ପ୍ରଦାନ କରିଛନ୍ତି। ରାଷ୍ଟ୍ରପତି କହିଛନ୍ତି, ପୁରସ୍କାର ପ୍ରାପ୍ତ କଳାକାର ଆଧୁନିକ ଭାରତର ପ୍ରତିଭା ଏବଂ କଳାକ୍ଷେତ୍ରର ସମର୍ପଣ ଭାବକୁ ପ୍ରତିଫଳନ କରୁଛନ୍ତି। ସେ କହିଛନ୍ତି, ସଙ୍ଗୀତ ଏବଂ ନୃତ୍ୟ ପ୍ରତ୍ୟେକର ବିଭିନ୍ନ ଶୈଳୀ ରହିଛି ଏବଂ ଲୋକନାଟ୍ୟଶାଳାର ମଧ୍ୟ ଅଗଣିତ ରୂପ ଦେଶର ସାଂସ୍କୃତିକ ବୈଭବକୁ ଉନ୍ନତ କରିଛି।
କଲା ସେ ଯୋଡ଼େ ପ୍ରାଚୀନ ବିଦ୍ୱାନ ଭାରତୀୟ ନାଟ୍ୟ କିଭଳି ବ୍ୟାପକ ପରିଭାଷା କି ଉନକେ ଅନୁସାର ନାଟ୍ୟ ଜୀବନ କା ହି ପର୍ଯ୍ୟାପ୍ତ ଜୀବନ କେ ଏସା କୁଛ ବି ନହିଁ ହେ ଯେ ଏସା ନାଟ୍ୟ ଆପଣ ଭିତର ଗ୍ରହଣ ନା କର ସକେ ଔର ଫିର ବ୍ୟକ୍ତ ନା କର ପାଏ ଉନକି ପରିଧି ମେ ଆଧ୍ୟାତ୍ମିକ ଜ୍ଞାନ ସେ ଲେକର ଶାସ୍ତ୍ରୀୟ ବିଦ୍ୟା ତକ ହସ୍ତ କୌଶଳ ସେ ଲେକର ସଙ୍ଗୀତ ଔର ନୃତ୍ୟ ତକ ତଥା ମନୁଷ୍ୟ କେ ବିଭିନ୍ନ କର୍ମ ଔର ବ୍ୟବହାର ସମା ହୁଆ।
ଦେଶର ବିଭିନ୍ନ ପ୍ରାନ୍ତରୁ ଫେଲୋସିପ୍ ତଥା ପୁରସ୍କାର ପାଇଁ କଳାକାର ମନୋନୀତ ହୋଇଥିଲେ। ଫେଲୋସିପ୍ ବାବଦରେ 3 ଲକ୍ଷ ଟଙ୍କା ଏବଂ ଏକାଡେମୀ ପୁରସ୍କାର ବାବଦରେ ତାମ୍ରପତ୍ର ଓ ଅଙ୍ଗବସ୍ତ୍ର ସହିତ 1 ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଛି ବୋଲି ସଂସ୍କୃତି ମନ୍ତ୍ରଣାଳୟ କହିଛି। ଝାଡ଼ଖଣ୍ଡରେ ନିଯୁକ୍ତି ଅନିୟମିତତା ଅଭିଯୋଗରେ ଛାତ୍ର ପ୍ରତିବାଦ ଆଜି 20 ଦିନରେ ପହଞ୍ଚିଛି। ସିବିଆଇ ତଦନ୍ତ ଦାବି କରି ରାଞ୍ଚିର ଜୟପାଲ ସିଂ ମୁଣ୍ଡା ଷ୍ଟାଡିୟମ୍ଠାରେ ଛାତ୍ର ଆନ୍ଦୋଳନ ଜାରି ରହିଛି। ଦାବି ପୂରଣ ନ ହେବା ଯାଏ ଆନ୍ଦୋଳନ ଜାରି ରହିବା ସହ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରିବା ନେଇ ପ୍ରତିବାଦକାରୀଙ୍କ ପକ୍ଷରୁ ଚେତାବନୀ ଦିଆଯାଇଛି। ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି। ଅନ୍ୟପକ୍ଷରେ ବିଜେପି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସ ପ୍ରତିବାଦକାରୀ ଛାତ୍ରଙ୍କ ଦାବିକୁ ଯଥାର୍ଥ ବୋଲି ବର୍ଣ୍ଣନା କରିଛନ୍ତି। ସପ୍ତାହକ ମଧ୍ୟରେ ରାଜ୍ୟ ନିଯୁକ୍ତି ପରୀକ୍ଷା ନେଇ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେବାକୁ ଶ୍ରୀ ଦାସ ଦାବି କରିଛନ୍ତି। ତେବେ ସରକାର ଏ ନେଇ କୌଣସି ପଦକ୍ଷେପ ଗ୍ରହଣ ନ କଲେ ଛାତ୍ରଙ୍କ ସମର୍ଥନରେ ସେ ଅନଶନରେ ବସିବେ ବୋଲି ଘୋଷଣା କରିଛନ୍ତି। ଏହି ପ୍ରସଙ୍ଗରେ ଆଜି ସଂସଦର ମକରଦ୍ୱାର ନିକଟରେ ଏନ୍ଡିଏ ସାଂସଦ ପ୍ରତିବାଦ ପ୍ରଦର୍ଶନ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ସଞ୍ଜୟ ସେଠ କହିଛନ୍ତି, ଝାଡ଼ଖଣ୍ଡରେ ପ୍ରାୟ 600 ପ୍ରତିବାଦକାରୀ ଛାତ୍ରଙ୍କ ବିରୋଧରେ ଏଫ୍ଆଇଆର୍ ରୁଜୁ ହୋଇଛି। ଏହି ମାମଲାର ସିବିଆଇ ତଦନ୍ତ ଦାବିକୁ ସେ ସମର୍ଥନ କରିଛନ୍ତି।
झारखंड के 600 बच्चों पर एफआईआर हुआ है। ऐसे बच्चे जो न्याय मांगने गए थे, जिनकी नौकरी बेची दी गई, ऐसे 1000 के ऊपर नौकरी बेची गई, लगभग 400 करोड़ रुपए घोटाला है। और जब बच्चे न्याय मांगने गए कहां जाएंगे? 20 दिनों से लगातार आंदोलित हैं, आप उस पे एफआईआर करोगे? क्या न्याय है? राहुल गांधी क्या बोलते हो आप? क्या ये एफआईआर जायज है? लहू सड़कों पर बहा बच्चों का, आपकी जवान नहीं खुली, क्या हम बोलते हो? आपका दोहरा चरित्र इसीलिए देश जानता है।
कोलंबिया रे आर्थिक जरूरीकालीन परिस्थितिर घोषणा करा जायछि। भूकंप परवर्ती स्थिति को दृष्टि रखी राष्ट्रपति अबेलार्दो देदला एस्प्रोएला ଏହି ଘୋଷଣା କରିଛନ୍ତି। ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଭୂକମ୍ପରେ ଏପର୍ଯ୍ୟନ୍ତ ଅତିକମ୍ରେ 265 ଜଣଙ୍କର ମୃତ୍ୟୁ ହୋଇଛି, 3494 ଜଣ ଆହତ ହୋଇଥିବା ଜଣାପଡ଼ିଛି। ରାଷ୍ଟ୍ରପତି ଏହି ବିପର୍ଯ୍ୟୟକୁ ଏକ ବଡ଼ ଦୁଃଖଦ ଘଟଣା ବୋଲି ବର୍ଣ୍ଣନା କରିବା ସହ ପୁନଃନିର୍ମାଣ କାର୍ଯ୍ୟ ଏବଂ କ୍ଷତିଗ୍ରସ୍ତ ପରିବାରକୁ ସହାୟତା ପ୍ରଦାନ ଜରୁରୀକାଳୀନ ଭିତ୍ତିରେ କରାଯାଉଛି ବୋଲି ସୂଚନା ଦେଇଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଭୂକମ୍ପଜନିତ ପରିସ୍ଥିତି ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଓଡ଼ିଶା ସମେତ ଛତିଶଗଡ଼ ଏବଂ ପଶ୍ଚିମବଙ୍ଗର ଗାଙ୍ଗେୟ କ୍ଷେତ୍ରରେ ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଅନୁମାନ କରିଛି ପାଣିପାଗ ବିଭାଗ। ଆସନ୍ତାକାଲି ପର୍ଯ୍ୟନ୍ତ ଉତ୍ତର ପୂର୍ବାଞ୍ଚଳ, ମଧ୍ୟପ୍ରଦେଶ, ମାହେ, କେରଳମ୍, ଗୋଆ, କଙ୍କଣ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ଏବଂ ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷା ହୋଇପାରେ। ଓଡ଼ିଶା ସମେତ ଜମ୍ମୁ କାଶ୍ମୀର, ରାଜସ୍ଥାନ, ଝାଡ଼ଖଣ୍ଡ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଏବଂ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ଆସନ୍ତା 2 ଦିନ ପର୍ଯ୍ୟନ୍ତ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ସଂସଦର ଉଭୟ ସଦନ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷିତ, ଶେଷ ହେଲା ମୌସୁମୀ ଅଧିବେଶନ। ରାଜ୍ୟସଭାରେ ପାରିତ ହେଲା ଖଣି ଓ ଖଣିଜ ବିକାଶ ନିୟନ୍ତ୍ରଣ ସଂଶୋଧନ ବିଲ୍। 2024 ଓ 2025 ବର୍ଷ ପାଇଁ ସଙ୍ଗୀତ ନାଟକ ଏକାଡେମୀ ଫେଲୋସିପ୍ ଓ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି। କଲମ୍ବିଆରେ ଆର୍ଥିକ ଜରୁରୀକାଳୀନ ପରିସ୍ଥିତି ଘୋଷିତ। ଭୂକମ୍ପ ଜନିତ ମୃତ୍ୟୁ ସଂଖ୍ୟା 265କୁ ବୃଦ୍ଧି ଏବଂ ଓଡ଼ିଶା ସମେତ ଛତିଶଗଡ଼ ଏବଂ ପଶ୍ଚିମବଙ୍ଗର ଗାଙ୍ଗେୟ କ୍ଷେତ୍ରରେ ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ଅନୁମାନ କରିଛି ପାଣିପାଗ ବିଭାଗ। ସମ୍ବାଦ ଶେଷ ହେଲା।